ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତିନୋଟି ଆଫ୍ରିକୀୟ ରାଷ୍ଟ୍ର ଗସ୍ତରେ ଆସନ୍ତାକାଲିଠାରୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ସାମିଲ ହେବା ଲାଗି ଆଜି ସନ୍ଧ୍ୟାରୁ ଆରମ୍ଭ ହେଲା ପଞ୍ଜୀକରଣ। ସାରା ଦେଶରେ ଭକ୍ତି ଓ ଆନନ୍ଦର ସହ ପାଳିତ ହେଉଛି ଦଶହରା ପର୍ବ। ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ର ଏକ ମ୍ୟାଚ୍ରେ ଶ୍ରୀଲଙ୍କାକୁ 8 ୱିକେଟ୍ରେ ପରାସ୍ତ କଲା ନ୍ୟୁଜିଲାଣ୍ଡ ଏବଂ ଭାରତ ବାଂଲାଦେଶ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ଆରମ୍ଭ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଆଲଜେରିଆ, ମୌରିଟାନିଆ ଏବଂ ମାଲୁଇ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ଭାରତୀୟ ରାଷ୍ଟ୍ରପତିଙ୍କର ଏହି ତିନୋଟି ଆଫ୍ରିକୀୟ ରାଷ୍ଟ୍ରକୁ ଏହା ପ୍ରଥମ ଗସ୍ତ ହେବ। ଗତବର୍ଷ ଭାରତର ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ସଂଘ G20 ସଦସ୍ୟ ରାଷ୍ଟ୍ର ଗୋଷ୍ଠୀରେ ସାମିଲ ହୋଇଥିଲା। ଗସ୍ତ ଅବସରରେ ରାଷ୍ଟ୍ରପତି ଏହି ରାଷ୍ଟ୍ରଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆଲଜେରିଆରେ ପହଞ୍ଚିବେ। ସେଠାରେ ସେ ଆଲଜେରିଆ ରାଷ୍ଟ୍ରପତି ଆବଦେଲ ମାଦଜିଦ୍ ତୌବନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ପାଇଁ ବୈଠକ କରିବେ। ଭାରତ ଆଲଜେରିଆ ଅର୍ଥନୈତିକ ଫୋରମ ବୈଠକକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଦ୍ୱିତୀୟ ପର୍ଯ୍ୟାୟରେ ମୌରିଟାନିଆ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମହମ୍ମଦ ଆଉଦ୍ ଚେକ୍ ଅଲ୍ ଘାଜୋନିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ମୌରିଟାନିଆ ଏବେ ଆଫ୍ରିକାନ୍ ୟୁନିୟନ୍ର ସଭାପତି ଦାୟିତ୍ୱ ନିର୍ବାହ କରୁଛି। ମୌରିଟାନିଆଠାରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆସନ୍ତା 17 ତାରିଖରେ ମାଲୁଇଠାରେ ପହଞ୍ଚିବେ। ମାଲୁଇର ରାଷ୍ଟ୍ରପତି ଏବଂ ଅନ୍ୟ ଶୀର୍ଷ ନେତୃବୃନ୍ଦଙ୍କ ସହ ବାଣିଜ୍ୟ, ଶିଳ୍ପ ଆଦି ପ୍ରସଙ୍ଗରେ ଆଲୋଚନା କରିବେ। ସେଠାକାର ଶିଳ୍ପୋଦ୍ୟୋଗୀ ଏବଂ ପ୍ରବାସୀ ଭାରତୀୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। 19 ତାରିଖରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ନିମନ୍ତେ ଆଜି ସନ୍ଧ୍ୟାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଆଜିଠାରୁ ଯୋଗ୍ୟ ପ୍ରାର୍ଥୀମାନେ pminternship.mca.gov.in ୱେବ୍ସାଇଟ୍ରେ ଅନ୍ଲାଇନ୍ ଜରିଆରେ ଆବେଦନ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ 1,25,000 ଯୁବକ ଯୁବତୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗତ 3 ତାରିଖରେ ପାଇଲଟ୍ ପ୍ରକଳ୍ପ ଭାବେ ଏହି ପୋର୍ଟାଲକୁ ଇଚ୍ଛୁକ କମ୍ପାନୀଗୁଡ଼ିକ ପାଇଁ ଆରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ 193 କମ୍ପାନୀ ଏଥିରେ ଆବେଦନ କରିଛନ୍ତି। ସେହି କମ୍ପାନୀଗୁଡ଼ିକରେ 91,000 ଇଣ୍ଟର୍ଣ୍ଣସିପ୍ର ସୁଯୋଗ ରହିଛି। ଏହି ଯୋଜନା ପାଇଁ ମୋଟ 800 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। 21-24 ବର୍ଷ ମଧ୍ୟରେ ଥିବା 1 କୋଟି ଯୁବବର୍ଗଙ୍କୁ 5 ବର୍ଷ ମଧ୍ୟରେ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଯୋଜନାରେ ସାମିଲ ହେବାକୁ ଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ 12 ମାସ ପାଇଁ 5,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଏବଂ ଏକକାଳୀନ 6,000 ଟଙ୍କାର ଅନୁଦାନ ପ୍ରଦାନ କରାଯିବ। 36 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 737 ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ତୈଳ, ଗ୍ୟାସ୍, ଶକ୍ତି, ପରିବହନ, ସେବା କ୍ଷେତ୍ର, ବ୍ୟାଙ୍କିଂ ଆଦି 24 କ୍ଷେତ୍ରକୁ ଏହି ଇଣ୍ଟର୍ଣ୍ଣସିପ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର କୌଥଲଠାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ଆଜି ହରିୟାଣାର କୌଥଲଠାରେ ଏକ କାର୍ ଜଳଧାରା ମଧ୍ୟରେ ପଡ଼ିଯିବାରୁ ଗୋଟିଏ ପରିବାରର 3 ଜଣ ମହିଳା ଏବଂ 4 ଜଣ ଝିଅଙ୍କ ମୃତ୍ୟୁ ଘଟିଛି। ଜଣେ 12 ବର୍ଷର ଝିଅ ନିଖୋଜ ରହିଛି। କାର୍ ଡ୍ରାଇଭରକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ ଗୋଟିଏ ପରିବାରର 8 ଜଣ ସଦସ୍ୟ ବାବା ରାଜପୁରୀ ମେଳା ଦେଖିବାକୁ ଯାଉଥିବାବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସହାୟତା ପାଣ୍ଠିରୁ ମୃତକମାନଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜମାତା ବିଜୟରାଜ ସିନ୍ଧିଆଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସିନ୍ଧିଆଙ୍କ ଦେଶସେବା ଓ ସମର୍ପଣ ଭାବନାର ପ୍ରଶଂସା କରିଛନ୍ତି। ଭକ୍ତି ଓ ଆନନ୍ଦର ସହିତ ସାରା ଦେଶରେ ଦଶହରା ପର୍ବ ପାଳନ କରାଯାଉଛି। ଏହି ପର୍ବ ମନ୍ଦ ଉପରେ ଭଲର ବିଜୟ ବୋଲି ଦର୍ଶାଉଛି। ବିଶ୍ୱାସ କରାଯାଏ ଆଜି ଦିନରେ ଭଗବାନ ଶ୍ରୀରାମ ରାବଣକୁ ବଦ୍ଧ କରିଥିଲେ। ପରମ୍ପରା ଅନୁଯାୟୀ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ପ୍ରତିମାରେ ଅଗ୍ନିସଂଯୋଗ କରାଯାଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲ୍ଲା ମଇଦାନରେ ଶ୍ରୀ ଧାର୍ମିକ ଲୀଳା କମିଟି ଦ୍ୱାରା ଆୟୋଜିତ ଦଶହରା କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ଇତିମଧ୍ୟରେ ଶ୍ରୀ ରାମଲୀଳା ସୋସାଇଟି ଦିଲ୍ଲୀ ପକ୍ଷରୁ ସେକ୍ଟର 10ରେ 211 ଫୁଟ ଉଚ୍ଚତା ବିଶିଷ୍ଟ ରାବଣର ପ୍ରତିମା ସ୍ଥାପନ କରାଯାଇଥିବା ଜଣାପଡ଼ିଛି। ଏହାକୁ ସ୍ଥାପନ କରିବା ପାଇଁ 4 ମାସ ସମୟ ଲାଗିଥିଲା। ଜରୁରୀକାଳୀନ ଗର୍ଭ ନିରୋଧକ ଔଷଧର ବିକ୍ରି ଏବଂ ବଣ୍ଟନ ନିୟନ୍ତ୍ରଣ ଲାଗି ଉଦ୍ଦିଷ୍ଟ ନିୟମରେ କୌଣସି ପରିବର୍ତ୍ତନ କରାଯାଇନଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧ ପୂର୍ବଭଳି ଉପଲବ୍ଧ ହେବ। କେନ୍ଦ୍ର ଔଷଧମାନଙ୍କ ନିୟନ୍ତ୍ରଣ ସଂଗଠନ କେତେକ ଗଣମାଧ୍ୟମରେ ନିୟମ ପରିବର୍ତ୍ତନ ସମ୍ପର୍କିତ ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏହାର ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା କରିଛନ୍ତି। ରେଳ ସୁରକ୍ଷା ଆୟୁକ୍ତ ଏଏମ୍ ଚୌଧୁରୀ ଆଜି କବରାଇପେଟେଇ ଦୁର୍ଘଟଣାସ୍ଥଳ ନିରୀକ୍ଷଣ କରିଛନ୍ତି। ସେଠାରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ ସହାୟତାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରାକ୍, ପଏଣ୍ଟ, ବ୍ଲକ, ସିଗ୍ନାଲ ଷ୍ଟେସନ, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ, କଣ୍ଟ୍ରୋଲ ପ୍ୟାନେଲ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାଗୁଡ଼ିକ ନିରୀକ୍ଷଣ କରାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତ ଯାତ୍ରୀମାନଙ୍କୁ ନିୟମାନୁଯାୟୀ ସହାୟତା ରାଶି ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଅନ୍ୟ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ରୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ଆଜି ସ୍ୱତନ୍ତ୍ର ଟ୍ରେନ୍ରେ ଚେନ୍ନାଇ ସେଣ୍ଟ୍ରାଲ ପଠାଯାଇଥିଲା। ସେଠାରେ ରେଳବାଇ ଡାକ୍ତର ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ସେମାନଙ୍କୁ ଭୋଜନ ଏବଂ ପାଣି ଯୋଗାଇ ଦିଆଯାଇଥିଲା। ସମ୍ପୃକ୍ତ ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନ୍ଗୁଡ଼ିକରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ସ୍ୱତନ୍ତ୍ର ଟ୍ରେନ୍ରେ 1800ରୁ ଅଧିକ ଯାତ୍ରୀଙ୍କୁ ଚେନ୍ନାଇ ସେଣ୍ଟ୍ରାଲ୍ରୁ ବିଭିନ୍ନ ସ୍ଥାନକୁ ପଠାଯାଇଥିବା ଖବର ମିଳିଛି। ଗତକାଲି ରାତି 8:30 ସମୟରେ ମହୀଶୂର ଦରଭଙ୍ଗା ବାଗମତୀ ଏକ୍ସପ୍ରେସ୍ ଟ୍ରେନ୍ ଚେନ୍ନାଇ ଡିଭିଜନର କବରାଇପେଟେଇଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକାଶବାଣୀ ଦରଭଙ୍ଗାର ପୂର୍ବତନ ରେଡିଓ କାର୍ଯ୍ୟକ୍ରମ ପ୍ରସ୍ତୁତକର୍ତ୍ତା ଏବଂ ସଙ୍ଗୀତଜ୍ଞ ଇନ୍ଦ୍ରାନନ୍ଦ ସିଂ ଝାଙ୍କର ଆଜି ପରଲୋକ ଘଟିଛି। ନିଜ ପୈତୃକ ଗ୍ରାମ ଚନୋର୍ଠାରେ 77 ବର୍ଷରେ ତାଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ଆକାଶବାଣୀର ଦରଭଙ୍ଗା କେନ୍ଦ୍ରରୁ ସେ ନିଜ ଗ୍ରାମୀଣ ରେଡିଓ ବାର୍ତ୍ତା କାର୍ଯ୍ୟକ୍ରମ ଗାମଘୋର ପାଇଁ ଅତ୍ୟନ୍ତ ଲୋକପ୍ରିୟ ଥିଲେ। ମାଲିରେ ବନ୍ୟା ଯୋଗୁଁ 77 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତକାଲି ପ୍ରକାଶିତ ରିପୋର୍ଟରେ 656 ବନ୍ୟା ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି। 23 ଅଗଷ୍ଟରେ ମାଲି ସରକାର ବନ୍ୟା ବିପର୍ଯ୍ୟୟକୁ ରାଷ୍ଟ୍ରୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ। ନିକାରାଗୁଆ ସରକାର ଇସ୍ରାଏଲ ସହ ରାଜନୈତିକ ସମ୍ବନ୍ଧ ଛିନ୍ନ କରିବା ବିଷୟ ଘୋଷଣା କରିଛନ୍ତି। ନିକାରାଗୁଆ ରାଷ୍ଟ୍ରପତି ରୋସାରିଓ ମୁରିଲୋ ଗତକାଲି ଏହି ପଦକ୍ଷେପ ସମ୍ପର୍କରେ ଘୋଷଣା କରିଥିଲେ। ଏହି ଘୋଷଣା ପ୍ରତୀକାତ୍ମକ ଥିଲା, କାରଣ ନିକାରାଗୁଆର ରାଜଧାନୀ ମାନାଗୁଆରେ ଇସ୍ରାଏଲର କୌଣସି ରାଜଦୂତ ନାହାନ୍ତି। ଦୁଇ ଦେଶ ମଧ୍ୟରେ କୌଣସି ରାଜନୈତିକ ସମ୍ପର୍କ ଥିବା ଭଳି ମନେ ହୁଏ ନାହିଁ। ଅନ୍ୟପକ୍ଷରେ କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ମଧ୍ୟ ଇସ୍ରାଏଲ ସହ ରାଜନୈତିକ ସମ୍ପର୍କ ଛିନ୍ନ କରିଛନ୍ତି। ବ୍ରାଜିଲ ନେତା ଲୁଇସ୍ ଇନାସିଓ ଲୁସା ଡିସିଲ୍ଭା ଗତ ମେ ମାସରେ ନିଜ ଦେଶର ରାଷ୍ଟ୍ରଦୂତଙ୍କୁ ଇସ୍ରାଏଲ୍ରୁ ଫେରାଇ ଆଣିଥିଲେ। ସାରଜାରେ ଅନୁଷ୍ଠିତ ମହିଳା T20 ବିଶ୍ୱକପ୍ର ଆଜିର ପ୍ରଥମ ମ୍ୟାଚ୍ରେ ଗ୍ରୁପ୍ ଏରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ 8 ୱିକେଟ୍ରେ ପରାସ୍ତ କରିଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଶ୍ରୀଲଙ୍କା 5ଟି ୱିକେଟ୍ ହରାଇ 115 ରନ୍ ସ୍କୋର କରିଥିଲା। ନ୍ୟୁଜିଲାଣ୍ଡ 17 ଓଭର 3ଟି ବଲ୍ରେ 2 ୱିକେଟ୍ ହରାଇ 118 ରନ୍ ସ୍କୋର କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଗ୍ରୁପ୍ ଏରେ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ 6 ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଥିବାବେଳେ ଭାରତ 4 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆଜି ଭାରତୀୟ ସମୟ ସନ୍ଧ୍ୟା 7:30 ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ତୃତୀୟ ତଥା ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ ହାଇଦ୍ରାବାଦରେ ଆରମ୍ଭ ହୋଇଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 2 ଓଭରରେ କୌଣସି ୱିକେଟ୍ ନ ହରାଇ 23 ରନ୍ ସଂଗ୍ରହ କରିଛି। କାଜାକିସ୍ତାନର ଅସ୍ତାନାଠାରେ ଚାଲିଥିବା ଟେବୁଲ୍ ଟେନିସ୍ ଚମ୍ପିୟନ୍ସିପ୍ରେ ଅୟହିକା ମୁଖାର୍ଜୀ ଏବଂ ସୁତୀର୍ଥା ମୁଖାର୍ଜୀଙ୍କ ଯୋଡ଼ି ମହିଳା ଡବଲ୍ ସେମିଫାଇନାଲ୍କୁ ଉନ୍ନୀତ ହେବା ସହ ପଦକ ପାଇବା ନିଶ୍ଚିତ କରିଛନ୍ତି। ଇତିମଧ୍ୟରେ ମାନୁ ଶାହା ଏବଂ ମାନବ ଠକ୍କର ପୁରୁଷ ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, 3ଟି ଆଫ୍ରିକୀୟ ରାଷ୍ଟ୍ର ଗସ୍ତରେ ଆସନ୍ତାକାଲିଠାରୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ସାମିଲ ହେବା ଲାଗି ଆଜି ସନ୍ଧ୍ୟାରୁ ଆରମ୍ଭ ହେଲା ପଞ୍ଜୀକରଣ। ସାରା ଦେଶରେ ଭକ୍ତି ଓ ଆନନ୍ଦର ସହ ପାଳିତ ହେଉଛି ଦଶହରା ପର୍ବ। ମହିଳା T20 ବିଶ୍ୱକପ୍ର ଏକ ମ୍ୟାଚ୍ରେ ଶ୍ରୀଲଙ୍କାକୁ 8 ୱିକେଟ୍ରେ ପରାସ୍ତ କଲା ନ୍ୟୁଜିଲାଣ୍ଡ। ଏବଂ ଭାରତ ବାଂଲାଦେଶ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ଆରମ୍ଭ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ। ସମ୍ବାଦ ଶେଷ ହେଲା।